ଯୀଶୁଙ୍କର ଆଶ୍ଚର୍ଯ୍ୟ କର୍ମ ଦେଖି ହଜାର ହଜାର ଲୋକ ଯୀଶୁଙ୍କ ପଛେ ପଛେ ଗଲେ। ସେମାନେ ଚାହୁଁଥିଲେ ଯୀଶୁ ଯେପରି ସେମାନଙ୍କର ରାଜା ହୁଅନ୍ତୁ। ଯୀଶୁ କହିଲେ, ସେ ଜଗତର ରାଜା ହେବାକୁ ଆସିନାହାନ୍ତି, କିନ୍ତୁ ସେ ସବୁବେଳେ ବ୍ୟବସ୍ଥା ପାଳନ କରିବାକୁ ଓ ସରକାରଙ୍କର ବାଧ୍ୟ ହେବାକୁ ଶିକ୍ଷା ଦେଉଥିଲେ। ତଥାପି ଅନେକ ଲୋକ ତାଙ୍କୁ ହିଂସା କଲେ ଓ ବିଚାର ସ୍ଥାନକୁ ନେଇଗଲେ। ସୈନ୍ୟମାନେ ଯୀଶୁଙ୍କୁ ମାରିଲେ, ତାଙ୍କ ଉପରେ ଛେପ ପକାଇଲେ, ଥଟା ପରିହାସ କଲେ, ସେମାନେ କଣ୍ଟାର ମୁକୁଟ ବନାଇ ତାଙ୍କୁ ପିନ୍ଧେଇ ଦେଲେ। ଯୀଶୁ ସେମାନଙ୍କର ପ୍ରତିବାଦ କଲେ ନାହିଁ, କାରଣ ଜଗତର ପାପ ପାଇଁ ତାଙ୍କୁ ଶାସ୍ତି ଭୋଗ କରିବାକୁ ପଡ଼ିବ ବୋଲି ସେ ଜଗତକୁ ଆସିଥିଲେ। ତେଣୁ ସେ ଆଗରୁ ତାଙ୍କର ଶିଷ୍ୟମାନଙ୍କୁ କହିଥିଲେ ଯେ ସେ ଲୋକମାନଙ୍କର ପାପ ପାଇଁ ମରିବେ ଓ ପୁଣି ତିନି ଦିନ ପରେ କବରରୁ ଉଠିବେ। କିନ୍ତୁ ତାଙ୍କର ଶିଷ୍ୟମାନେ ତାହା ବିଶ୍ୱାସ କରିନଥିଲେ। ତେଣୁ ଯେତେବେଳେ ସୈନ୍ୟମାନେ ତାଙ୍କୁ ଚାବୁକରେ ମାରିଲେ, ଶିଷ୍ୟମାନେ ତାଙ୍କୁ ଛାଡ଼ି ଚାଲିଯାଇଥିଲେ। ସେହି ସମୟର ସରକାର ଦୁଷ୍ଟ ଲୋକମାନଙ୍କୁ କ୍ରୁଶରେ ଟଙ୍ଗାଇ ଶାସ୍ତି ଦେଉଥିଲେ। ସେମାନେ ଯୀଶୁଙ୍କୁ କ୍ରୁଶରେ ଟଙ୍ଗାଇ ତାଙ୍କ ହାତ ଓ ପାଦରେ କଣ୍ଟା ପିଟିଦେଲେ। କ୍ରୁଶରେ ଟଙ୍ଗା ଗଲେ ମଣିଷ ଶୀଘ୍ର ମରେ ନାହିଁ, ମାତ୍ର ତାର ସବୁ ରକ୍ତ ବାହାରିଗଲେ ସେ ମରିଯାଏ। ଈଶ୍ୱର କହିଥିଲେ, ପାପର ପ୍ରାୟଶ୍ଚିତ ପାଇଁ ଦରକାର ପବିତ୍ର ରକ୍ତ। ତେଣୁ ଯୀଶୁ କ୍ରୁଶରେ ତାଙ୍କର ସବୁ ରକ୍ତ ନିଗାଡ଼ିଦେଲେ। ମଧ୍ୟାହ୍ନ ସମୟରେ ତାଙ୍କର ମୃତ୍ୟୁ ଘଟିଲା, କିନ୍ତୁ ଏହି ସମୟରେ ମଧ୍ୟରାତ୍ରି ପରି ଘୋର ଅନ୍ଧକାର ପୃଥିବୀରେ ଘଟିଗଲା, ପ୍ରବଳ ଭୂମିକମ୍ପ ହେଲା। ଜଣେ ସୈନିକ ଏସବୁ ଦେଖି କହିଲା, ଏହି ଲୋକ ସତରେ ଈଶ୍ୱରଙ୍କର ପୁତ୍ର ଥିଲେ। ତାଙ୍କର ମୃତ୍ୟୁ ପରେ ତାଙ୍କର ମର ଶରୀରକୁ ଗୋଟିଏ ନୂଆ କବରରେ ରଖାଗଲା ଏବଂ ତା ମୁହଁରେ ଗୋଟିଏ ବଡ଼ ପଥର ରଖି ଦିଆଗଲା। କାଳେ ଲୋକମାନେ ଯୀଶୁଙ୍କ ଶରୀରକୁ ଚୋରି କରିନେଇ ଯୀଶୁ ପୁଣି ବଞ୍ଚିଛନ୍ତି ବୋଲି କହିବେ, ଏଥିପାଇଁ ସୈନ୍ୟମାନଙ୍କ ଦ୍ୱାରା ଏହି କବରକୁ ପହରା ଦେବାର ବ୍ୟବସ୍ଥା ମଧ୍ୟ କରାଗଲା। ଯୀଶୁଙ୍କ ମୃତ୍ୟୁର ତିନି ଦିନ ପରେ ତାଙ୍କର ସଙ୍ଗୀମାନେ ତାଙ୍କର ମର ଶରୀରକୁ ରଖାଯାଇଥିବା ସେହି ଗୁମ୍ଫା ନିକଟକୁ ଆସିଲେ। ସେମାନେ ଦେଖିଲେ ଯେ ବଡ଼ ପଥରଟି ଘୁଞ୍ଚା ଯାଇଛି ଏବଂ କବରଟି ଶୂନ୍ୟ ହୋଇ ରହିଛି। ଯୀଶୁଙ୍କ ଦେହ ଯେଉଁ ସ୍ଥାନରେ ଗୁଡ଼ାଯାଇ ରଖାଯାଇଥିଲା ସେ ସ୍ଥାନ ମଧ୍ୟ ଖାଲି ପଡ଼ି ରହିଥିଲା। ସେଠାରେ ସ୍ୱର୍ଗଦୂତମାନେ ବସି ରହିଥିଲେ। ସେମାନେ କହିଲେ, ଯୀଶୁ ତୁମମାନଙ୍କୁ ଆଗରୁ ଯେପରି କହିଥିଲେ ସେ ସେହିପରି ଉଠିଛନ୍ତି। ସ୍ତ୍ରୀ ଲୋକମାନେ ଏହି କଥା ଶୁଣି ଶିଷ୍ୟମାନଙ୍କୁ ଜଣାଇଲେ। ଶିଷ୍ୟମାନେ କବର ଭିତରକୁ ଅନାଇ ଦେଖିଲେ, କବରଟି ଖାଲି ପଡ଼ିଛି। ମୁଁ ତିନି ଦିନ ପରେ ଉଠିବି, ଏଇ ଯେଉଁ କଥାଟି ଯୀଶୁ ସେମାନଙ୍କୁ କହିଥିଲେ ସେମାନଙ୍କର ଏବେ ମନରେ ପଡ଼ିଲା। ସେମାନେ ଯୀଶୁଙ୍କୁ ଖୋଜିଲେ ଏବଂ ପାଇଲେ ଏବଂ ଅନେକ ଲୋକ ତାଙ୍କୁ ଦେଖିଲେ। ଥୋମା ଯୀଶୁଙ୍କର ଜଣେ ବନ୍ଧୁ ଥିଲେ। ସେ କବର ନିକଟକୁ ଆସିନଥିଲେ, ତେଣୁ ଯୀଶୁ ଯେ ଉଠିଛନ୍ତି ଏହା ସେ ବିଶ୍ୱାସ କରିନଥିଲେ। ଥୋମା କହିଲେ, ମୁଁ ତାଙ୍କ ଦେହର କଣ୍ଟା ଦାଗକୁ ନ ଦେଖିବା ପର୍ଯ୍ୟନ୍ତ ସେ ଉଠିଛନ୍ତି ବୋଲି ମୁଁ ବିଶ୍ୱାସ କରିବି ନାହିଁ। ଥରେ ଥୋମା ଅନ୍ୟ ଶିଷ୍ୟମାନଙ୍କ ସହିତ ପ୍ରାର୍ଥନାରେ ବସିଥିବା ସମୟରେ ଯୀଶୁ ସେହି ଘର ଭିତରକୁ ଆସିଲେ। ସେମାନେ ଯେଉଁ ଘରେ ପ୍ରାର୍ଥନା କରୁଥିଲେ ତାହାର କବାଟ ଖିଡ଼ିକି ଚାରିଆଡ଼ ବନ୍ଦ ରହିଥିଲା। ଯୀଶୁ ମୃତ୍ୟୁରୁ ଉଠିବା ପରେ ତାଙ୍କର ଆଉ ଏ ମର ଶରୀର ନଥିଲା, ତାହା ଥିଲା ଏକ ଆତ୍ମିକ ଶରୀର। ସେଥିପାଇଁ ଦ୍ୱାର ସବୁ ବନ୍ଦ ରହିଥିଲେ ମଧ୍ୟ ଯୀଶୁ ସେହି ଘର ଭିତରକୁ ଆସିପାରିଥିଲେ। ଥୋମା ଯୀଶୁଙ୍କର କଣ୍ଟା ଦାଗ ସବୁ ଦେଖିଲେ ଓ ବିଶ୍ୱାସ କଲେ। ପୁନରୁତ୍ଥାନ ପରେ ଯୀଶୁ ପ୍ରାୟ ଚାଳିଶ ଦିନ ଜଗତରେ ରହିଲେ। ଅନେକ ଲୋକ ତାଙ୍କୁ ଦେଖିଲେ ଏବଂ ତାଙ୍କ ସହିତ କଥାବାର୍ତ୍ତା କଲେ। ଥରେ 500 ଲୋକ ତାଙ୍କୁ ଦେଖିଥିଲେ। ପରେ ଯୀଶୁ ସେମାନଙ୍କୁ କହିଲେ, ମୁଁ ମୋର ପିତାଙ୍କ ନିକଟକୁ ଯାଉଅଛି, ସେଠାକୁ ଗଲେ ମୋର ବନ୍ଧୁମାନଙ୍କ ପାଇଁ ସ୍ଥାନ ପ୍ରସ୍ତୁତ କରିବି। ପୁଣି ଯୀଶୁ କହିଲେ, ମୁଁ ତୁମମାନଙ୍କୁ ଅନାଥ କରି ଛାଡ଼ିଯିବି ନାହିଁ, ତୁମମାନଙ୍କ ନିକଟକୁ ଜଣେ ସାହାଯ୍ୟକାରୀ ଆତ୍ମାଙ୍କୁ ପଠାଇବି। ସେହି କଥା ଅନୁଯାୟୀ ଯୀଶୁ ବର୍ତ୍ତମାନ ସ୍ୱର୍ଗରେ ତାଙ୍କ ପିତାଙ୍କ ସହିତ ଅଛନ୍ତି ଏବଂ ତାଙ୍କ ସାହାଯ୍ୟକାରୀ ଆତ୍ମା ଯେଉଁମାନେ ଈଶ୍ୱରଙ୍କର ବାଧ୍ୟ ହୁଅନ୍ତି ଓ ଈଶ୍ୱରଙ୍କୁ ପ୍ରେମ କରନ୍ତି ସେମାନଙ୍କୁ ସାହାଯ୍ୟ କରୁଛନ୍ତି। ଯୀଶୁ ଜଗତ ଛାଡ଼ିବା ପୂର୍ବରୁ ଶିଷ୍ୟମାନଙ୍କୁ ଆଜ୍ଞା ଦେଇ କହିଥିଲେ ଯେ ମୋର ଏହି ସତ୍ୟ ସୁସମାଚାର ପୃଥିବୀର ଚାରିଆଡ଼େ ପ୍ରଚାର କର। ଏହି ଆଦେଶ ଦେଇ ସେ ସମସ୍ତଙ୍କର ଆଗରେ ସ୍ୱର୍ଗକୁ ପ୍ରତ୍ୟାବର୍ତ୍ତନ କଲେ। ଶିଷ୍ୟମାନେ ଠିଆ ହୋଇ ତାହା ଦେଖୁଥିଲେ। ଏହି ସମୟରେ ସ୍ୱର୍ଗରୁ ଦୁଇଜଣ ଦୂତ ଆସି କହିଲେ, ଯୀଶୁଙ୍କୁ ଯେପରି ସ୍ୱର୍ଗକୁ ଯିବାକୁ ଦେଖୁଛ, ସେ ପୁଣି ଆଉ ଥରେ ପୃଥିବୀକୁ ସେହି ଭାବରେ ଫେରିଆସିବେ। ବର୍ତ୍ତମାନ ମୁଁ ତୁମକୁ ପ୍ରଭୁ ଯୀଶୁଙ୍କ ବିଷୟରେ ଆହୁରି ଅଧିକ ବିଷୟ କହିବି। ଯୀଶୁ ସବୁବେଳେ ତାଙ୍କ ପିତାଙ୍କର ବାଧ୍ୟ ଥିଲେ, ତଥାପି ଦୁଷ୍ଟ ଲୋକମାନେ ତାଙ୍କୁ କ୍ରୁଶରେ ଚଢ଼ାଇଲେ। ଈଶ୍ୱରଙ୍କର ଅବାଧ୍ୟ ହେବା ଦ୍ୱାରା ମଣିଷମାନେ ଦଣ୍ଡ ପାଇବା ଯୋଗ୍ୟ। ଆମେ ଆମର ପାପ ପାଇଁ ମୃତ୍ୟୁଦଣ୍ଡ ଯୋଗ୍ୟ ଥିଲୁ, କିନ୍ତୁ ପ୍ରଭୁ ଯୀଶୁ ଆମ ପାଇଁ ଜୀବନ ଦେଲେ। ଆମେ ଯେଉଁ ଦଣ୍ଡ ଭୋଗିଥାନ୍ତୁ, ପ୍ରଭୁ ଯୀଶୁ ଆମର ସେ ଦଣ୍ଡ ନିଜ ଉପରକୁ ନେଲେ। ମଣିଷର ପାପ ପାଇଁ ଆଉ କୌଣସି ବଳିର ପ୍ରୟୋଜନ ନାହିଁ, କାରଣ ଯୀଶୁ ନିଜେ ନିଜକୁ ବଳି ଦେଇସାରିଛନ୍ତି। ଅନ୍ୟ କୌଣସି ବଳି ମନୁଷ୍ୟର ପାପର ପ୍ରାୟଶ୍ଚିତ କରିପାରେ ନାହିଁ। ଯୀଶୁଙ୍କ ରକ୍ତ ଆଜି ଆମକୁ ଈଶ୍ୱରଙ୍କ ନିକଟକୁ ଯିବାର ବାଟ ଖୋଲିଦେଇଛି। ଯୀଶୁଙ୍କ ରକ୍ତ କ'ଣ ଆପଣଙ୍କ ଜୀବନର ସବୁ ମନ୍ଦ ବିଷୟ ଓ ପାପକୁ ଧୋଇଦେଇଛି କି? ଈଶ୍ୱରଙ୍କ ବାକ୍ୟ କୁହେ, କୌଣସି ମନ୍ଦ ବିଷୟ ଈଶ୍ୱରଙ୍କର ପବିତ୍ର ରାଜ୍ୟରେ ପ୍ରବେଶ କରିବ ନାହିଁ। ଯୀଶୁ ଦୁଇଟି ପଥ ବିଷୟରେ ଆଗରୁ କହିଥିଲେ। ଏହି ଦୁଇଟି ପଥ ଭିତରୁ ଗୋଟିଏ ଖୁବ୍ ଚଉଡ଼ା। ପ୍ରତ୍ୟେକ ଲୋକ ଏହି ଚଉଡ଼ା ରାସ୍ତାରେ ଯିବା ପାଇଁ ଇଚ୍ଛା କରନ୍ତି। ଏହା ଏକ ସହଜ ରାସ୍ତା, ତେଣୁ ମଣିଷ ଏହି ରାସ୍ତାରେ ଯିବା ପାଇଁ ଭଲ ପାଏ, କାରଣ ଏହି ରାସ୍ତାରେ ମଣିଷ ଅନେକ ମନ୍ଦ କାର୍ଯ୍ୟ କରିବାକୁ ସୁବିଧା ପାଏ ଓ ମନ୍ଦ ଲୋକମାନେ ମଧ୍ୟ ତାର ସଙ୍ଗୀ ହୁଅନ୍ତି। ଏହା ହେଉଛି ଶୈତାନର ରାସ୍ତା, କିନ୍ତୁ ଏହାର ଶେଷରେ ଅଛି ଅଗ୍ନିକୁଣ୍ଡ, ଯେଉଁଠାରେ କି ମଣିଷ ତାର ଦଣ୍ଡ ଭୋଗ କରେ। ଅନ୍ୟ ପଥଟି ଯୀଶୁଙ୍କର ପଥ, କିନ୍ତୁ ତାହା ଖୁବ୍ ସରୁ। ଯେତେବେଳେ ଲୋକମାନେ ଏହି ପଥ ଦେଇ ଯାଆନ୍ତି, ଯୀଶୁ ସେମାନଙ୍କ ସହିତ ଥାନ୍ତି। ଏ ରାସ୍ତାରେ ଗଲେ କୌଣସି ଦଣ୍ଡ ନାହିଁ, କାରଣ ଯୀଶୁ ନିଜେ ସେହି ଦଣ୍ଡ ଭୋଗିସାରିଛନ୍ତି। ପ୍ରତ୍ୟେକ ଲୋକ ନିଜେ ଠିକ୍ କରିବା ଦରକାର, ସେ ସେହି ସରୁ ରାସ୍ତାରେ ଯିବ କି ଚଉଡ଼ା ରାସ୍ତାରେ ଯିବ।